ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଇସ୍ରୋର 100ତମ ଉତ୍କ୍ଷେପଣ ଅବସରରେ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ. ସଂସଦର ବଜେଟ୍ ଅଧିବେଶନ ଅବ୍ୟବହିତ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ସରକାର. ତ୍ରିବେଣୀ ସଙ୍ଗମ ଦୁର୍ଘଟଣାର ନ୍ୟାୟିକ ତଦନ୍ତ ଲାଗି ଉତ୍ତରପ୍ରଦେଶ ସରକାରଙ୍କ ନିର୍ଦ୍ଦେଶ. 2030 ସୁଦ୍ଧା ଦେଶରେ ଅଣଜୀବାଶ୍ମ ଇନ୍ଧନ ମାଧ୍ୟମରେ 500 GW ଶକ୍ତି ଉତ୍ପାଦନ କରାଯିବାର ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର. ଏବଂ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଉପରେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆଜି ଶହୀଦ ଦିବସ ଅବସରରେ ଉଦ୍ଘାଟିତ ହେବ ନୂଆଦିଲ୍ଲୀରେ. ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଐତିହାସିକ 100ତମ ଉତ୍କ୍ଷେପଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି. ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଦେଶର ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କର ଉତ୍ସର୍ଗୀକୃତ ମନୋଭାବ, ଦୃଷ୍ଟିକୋଣ ଏବଂ ପ୍ରତିଶ୍ରୁତିବଦ୍ଧତା ଏହି ଅଭୂତପୂର୍ବ ମାଇଲଖୁଣ୍ଟ ଦ୍ୱାରା ପ୍ରତିଫଳିତ ହୋଇଛି. ଘରୋଇ କ୍ଷେତ୍ରର ସହଯୋଗରେ ଦେଶର ମହାକାଶ ଯାତ୍ରା ଭବିଷ୍ୟତରେ ଏକ ନୂତନ ଶିଖର ସ୍ପର୍ଶ କରିବ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଶାବ୍ୟକ୍ତ କରିଛନ୍ତି. ଏଠାରେ ସୂଚନା ଦିଆଯାଇପାରେ ଯେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଇସ୍ରୋ ଗତକାଲି ନୂତନ ପିଢ଼ିର ଉପଗ୍ରହ MVS-02 ସଫଳତାର ସହ ଉତ୍କ୍ଷେପଣ କରିଛି. ସକାଳ 6:30 GSLV-F15 ଉତ୍କ୍ଷେପଣ ଯାନରୁ ଏହି ଉପଗ୍ରହର ସଫଳ ଉତ୍କ୍ଷେପଣ କରାଯାଇଛି. ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଏହା ଥିଲା 100ତମ ଉତ୍କ୍ଷେପଣ. ସଂସଦର ବଜେଟ୍ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି. ଏହାର ଅବ୍ୟବହିତ ପୂର୍ବରୁ ଆଜି ସରକାରଙ୍କ ପକ୍ଷରୁ ଏକ ସର୍ବଦଳୀୟ ବୈଠକ ଡକାଯାଇଛି. ବଜେଟ୍ ଅଧିବେଶନକୁ କିଭଳି ସୁରୁଖୁରୁରେ ସମ୍ପନ୍ନ କରାଯାଇପାରିବ ସେଥିଲାଗି ସରକାର ଗୃହର ନେତାମାନଙ୍କ ସହିତ ଆଲୋଚନା କରିବା ସହ ଏଥିଲାଗି ରାଜନୈତିକ ଦଳଗୁଡ଼ିକର ସମର୍ଥନ ଲୋଡ଼ିବେ. ଏ ସମ୍ପର୍କରେ ସୂଚନା ଦେଇ ଆମ ସମ୍ବାଦଦାତା ଜଣାଇଛନ୍ତି, ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ସଂସଦର ଯୁଗ୍ମ ଅଧିବେଶନକୁ ଉଦ୍ବୋଧନ ସହ ବଜେଟ୍ ଅଧିବେଶନ ଆରମ୍ଭ ହେବ। ରାଷ୍ଟ୍ରପତିଙ୍କ ଉଦ୍ବୋଧନ ପରେ ସେହିଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଭୟ ଲୋକସଭା ଓ ରାଜ୍ୟସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ। ସେହିଭଳି ଆସନ୍ତା ଶନିବାର ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ 2025-26 ଆର୍ଥିକ ବର୍ଷ ଲାଗି ସଂସଦରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ। ସୋମବାର ଦିନ ଲୋକସଭା ଓ ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯିବ। ଏହି ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆସନ୍ତା ମାସ 13 ପର୍ଯ୍ୟନ୍ତ ଚାଲିବ। ସେହିଭଳି ଏହି ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ 10 ଆରମ୍ଭ ହୋଇ ଏପ୍ରିଲ 4 ପର୍ଯ୍ୟନ୍ତ ଚାଲିବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଆଗାମୀ ବଜେଟ୍ରେ ଘରୋଇ ଏବଂ ବୈଶ୍ୱିକ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସରକାର ଅର୍ଥନୈତିକ ଏବଂ ବିତ୍ତୀୟ ରଣନୀତି ଉପରେ ପ୍ରାଥମିକତା ପ୍ରଦାନ କରାଯିବା ନେଇ ଆଶା କରାଯାଉଛି। ଦେଶରେ ସୁଦୃଢ଼ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଇ ଅଭିବୃଦ୍ଧି, ନିଯୁକ୍ତି ସୁଯୋଗ ଏବଂ ବିତ୍ତୀୟ ସଚେତନତା ଉପରେ ସରକାର ପ୍ରାଧାନ୍ୟ ଦେବେ ବୋଲି ସାଧାରଣ ଜନତାଙ୍କର ଆଶା ରହିଛି। ବଜେଟ୍ ଉପସ୍ଥାପନ ପୂର୍ବରୁ ଆକାଶବାଣୀ ସମ୍ବାଦ ବିଭାଗ ଏକ ସ୍ୱତନ୍ତ୍ର ଧାରାବାହିକରେ ବିଶେଷଜ୍ଞ ଓ ଜନତାଙ୍କଠାରୁ ଏ ନେଇ ମତାମତ ଗ୍ରହଣ କରିଛି। ମୌନୀ ଅମାବାସ୍ୟା ଅବସରରେ ଗତକାଲି ତ୍ରିବେଣୀ ସଙ୍ଗମଠାରେ କୋଟି କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଏ ସମ୍ପର୍କରେ ଆମ ସମ୍ବାଦଦାତା ଦେଇଥିବା ସୂଚନା ଅନୁଯାୟୀ ଗତକାଲି ରାତି 8 ସୁଦ୍ଧା 7 କୋଟିରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏହି ଅମୃତ ସ୍ନାନ କରିଛନ୍ତି। ବିଶ୍ୱର ସର୍ବବୃହତ ଧାର୍ମିକ ସମାଗମ ଭାବେ ପରିଚିତ ଏହି ମହାକୁମ୍ଭମେଳା ପ୍ରୟାଗରାଜଠାରେ ଗତ 13 ଆରମ୍ଭ ହୋଇଛି। ଗତକାଲି ରାତି 8 ସୁଦ୍ଧା 26 କୋଟିରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଛନ୍ତି ବୋଲି ଆମ ସମ୍ବାଦଦାତା କହିଛନ୍ତି। ତେବେ ମଙ୍ଗଳବାର ରାତି 1-2 ମଧ୍ୟରେ ପ୍ରୟାଗରାଜର ମହାକୁମ୍ଭ ଆଖଡ଼ା ମାର୍ଗ ଅବରୋଧକୁ ଅତିକ୍ରମ କରିବା ସମୟରେ 30 ଜଣଙ୍କର ମୃତ୍ୟୁ ହେବା ସହିତ ଅନ୍ୟ 60 ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାର ତଦନ୍ତ ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ନ୍ୟାୟିକ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଆଦିତ୍ୟନାଥ କହିଛନ୍ତି, 3 ବିଶିଷ୍ଟ ଏହି ନ୍ୟାୟିକ ଆୟୋଗ ଘଟଣାର ସମସ୍ତ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏହାଛଡ଼ା ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କ ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ଆଦିତ୍ୟନାଥ 25 ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଆହତଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ପରେ ଆଜି ପ୍ରୟାଗରାଜ ଗସ୍ତ କରି ସେଠାରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ଲାଗି ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍ବ୍ୟତୀତ ସଙ୍ଗମଘାଟଠାରେ ଏଭଳି ଦୁର୍ଭାଗ୍ୟଜନକ ଘଟଣା ପରେ ସେଠାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ବାହିନୀ ମୁତୟନ କରାଯିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସିସିଟିଭି କ୍ୟାମେରା ଓ ଡ୍ରୋନ୍ ମାଧ୍ୟମରେ ସୁରକ୍ଷାକର୍ମୀ ପ୍ରୟାଗରାଜ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। 2030 ମସିହା ସୁଦ୍ଧା ଦେଶରେ ଅଣଜୀବାଶ୍ମ ଇନ୍ଧନ ମାଧ୍ୟମରେ ସରକାର 500 ଗିଗାୱାଟ୍ର ଶକ୍ତି ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି ନୂତନ ଓ ନବୀକରଣ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ଗତକାଲି ନୂଆଦିଲ୍ଲୀଠାରେ ତୃତୀୟ ଭାରତ ଶକ୍ତି ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଯୋଶୀ କହିଛନ୍ତି, ଆଗାମୀ ଦିନରେ ଦେଶରେ ଶକ୍ତିର ଚାହିଦା ଦ୍ୱିଗୁଣିତ ହେବାର ଆଶା ରହିଛି। ଏହାର 50% ନବୀକରଣୀୟ ଶକ୍ତିରୁ ପୂର୍ଣ୍ଣ କରାଯାଇପାରିବ ବୋଲି ଶ୍ରୀ ଯୋଶୀ ଆଶାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ପିଏମ୍ ସୂର୍ଯ୍ୟଘର ଯୋଜନା ଅଧୀନରେ ଦେଶବ୍ୟାପୀ 1 କୋଟି ପ୍ୟାନେଲ ସ୍ଥାପନ କରାଯିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 8.5 ଲକ୍ଷରୁ ଉର୍ଦ୍ଧ୍ୱ ପ୍ୟାନେଲ ସ୍ଥାପନ କାର୍ଯ୍ୟ ସମ୍ପନ୍ନ ହୋଇଛି। ଗତ 10 ବର୍ଷ ମଧ୍ୟରେ ନବୀକରଣୀୟ ଶକ୍ତିର କ୍ଷମତା ପ୍ରାୟ 200% ବୃଦ୍ଧି ପାଇଥିବା ଉପରେ ଆଲୋକପାତ କରି ଶ୍ରୀ ଯୋଶୀ କହିଛନ୍ତି, 2014 ମସିହାରେ ଏହି ପରିମାଣ 75.52 ଗିଗାୱାଟ୍ ଥିବାବେଳେ ବର୍ତ୍ତମାନ ଏହା 220 ଗିଗାୱାଟ୍ରେ ପହଞ୍ଚିଛି। ଏହି ସମାରୋହରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ ଫିକିର ଭାରତର ଶକ୍ତି କ୍ଷମତା ସମ୍ପର୍କିତ ଏକ ରିପୋର୍ଟକୁ ଉନ୍ମୋଚନ କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ଜୀବନୀ ଉପରେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆଜି ଶହୀଦ ଦିବସ ଅବସରରେ ନୂଆଦିଲ୍ଲୀର ରାଜଘାଟସ୍ଥିତ ଜାତୀୟ ଗାନ୍ଧି ସଂଗ୍ରହାଳୟରେ ଉଦ୍ଘାଟିତ ହେବ। ଏହି ପ୍ରଦର୍ଶନୀର ବିଷୟବସ୍ତୁ ରହିଛି ମହାତ୍ମାଙ୍କ ଯାତ୍ରା ତାଙ୍କ ନିଜସ୍ୱ ନଥିପତ୍ର ମାଧ୍ୟମରେ। ଏହି ପ୍ରଦର୍ଶନୀରେ ମହାତ୍ମା ଗାନ୍ଧୀଙ୍କ ବିରଳ ଫଟୋଗ୍ରାଫ୍, ସରକାରୀ ଦଲିଲ, ଅଡିଓ ରେକର୍ଡିଂ, ଭିଡ଼ିଓ କ୍ଲିପିଂ ଓ ବ୍ୟକ୍ତିଗତ ଚିଠିପତ୍ର ଆଦି ପ୍ରଦର୍ଶିତ ହେବ। ସେହିଭଳି ମହାତ୍ମାଙ୍କ ଜୀବନଯାତ୍ରା ଓ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀକୁ ନେଇ 30 ପ୍ୟାନେଲ ମଧ୍ୟ ଏହି ପ୍ରଦର୍ଶନୀରେ ସ୍ଥାନ ପାଇଛି। ଏଥିରେ ଇଂଲଣ୍ଡରେ ମହାତ୍ମା ଗାନ୍ଧୀଙ୍କର ଶିକ୍ଷା, ଦକ୍ଷିଣ ଆଫ୍ରିକାରେ ତାଙ୍କର ବିତାଇଥିବା ଗଠନମୂଳକ ସମୟ ଓ ଭାରତର ସ୍ୱାଧୀନତା ସଂଗ୍ରାମରେ ମାଇଲଖୁଣ୍ଟ ହାସଲ କରିବା ଦିଗରେ ତାଙ୍କ ନେତୃତ୍ୱ ଅନ୍ତର୍ଭୁକ୍ତ। ଏ ସମ୍ପର୍କରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ପ୍ରଦର୍ଶନୀ ମହାତ୍ମା ଗାନ୍ଧୀଙ୍କ ଅହିଂସା, ନ୍ୟାୟ ଏବଂ ଶାନ୍ତି ମାର୍ଗଦର୍ଶନକୁ ଏକତ୍ରିତ କରିବାରେ ସହାୟକ ହୋଇଛି। ସେହିଭଳି ଦେଶ ବିଭାଜନ ସମୟରେ ଶାନ୍ତି ବଜାୟ ରଖିବା ଦିଗରେ ଗାନ୍ଧିଜୀଙ୍କର ଶେଷ ପ୍ରୟାସ ଏବଂ ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ଦେଶରେ ସାମାଜିକ ନ୍ୟାୟ, ସଦ୍ଭାବନା ଏବଂ ଅସ୍ପୃଶ୍ୟତା ଦୂରୀକରଣ ଲାଗି ଗାନ୍ଧିଜୀଙ୍କର କାର୍ଯ୍ୟ ଉପରେ ମଧ୍ୟ ଏହି ପ୍ରଦର୍ଶନୀରେ ଆଲୋକପାତ କରାଯିବ। 70 ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଆସନ୍ତା ମାସ 5 ତାରିଖ ଦିନ ଭୋଟ୍ ଗ୍ରହଣ କରାଯିବ। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ସମ୍ପର୍କିତ ସ୍ୱତନ୍ତ୍ର ଅଧ୍ୟାୟରେ ଆଜି ନଜର ପକାଇବା ରାଜୌରୀ ଗାର୍ଡେନ୍ ନିର୍ବାଚନ ମଣ୍ଡଳୀ ଉପରେ। ଏହି ନିର୍ବାଚନ ମଣ୍ଡଳୀ ଦକ୍ଷିଣ ପଶ୍ଚିମ ଦିଲ୍ଲୀରେ ଅବସ୍ଥିତ। ବିଜେପି ପକ୍ଷରୁ ଏହି ଆସନ ଲାଗି ମନଜିନ୍ଦର ସିଂ ସିର୍ସାଙ୍କୁ ଟିକେଟ୍ ଦିଆଯାଇଥିବା ବେଳେ କଂଗ୍ରେସ ଏଥିଲାଗି ଧରମପାଲ ଚାଣ୍ଡେଲାଙ୍କୁ ପ୍ରାର୍ଥୀ କରିଛି। ସେହିଭଳି ଆମ୍ ଆଦମୀ ପାର୍ଟି ପକ୍ଷରୁ ଏହି ଆସନରୁ ବର୍ତ୍ତମାନର ବିଧାୟକ ତଥା ଦଳୀୟ ପ୍ରାର୍ଥୀ ଧନୱନ୍ତୀ ଚାଣ୍ଡେଲାଙ୍କ ଉପରେ ପୁଣି ଥରେ ଆଶା ପ୍ରକଟ କରାଯାଇଛି। ଏହି ନିର୍ବାଚନ ମଣ୍ଡଳୀରେ 1,78,000 ଉର୍ଦ୍ଧ୍ୱ ମତଦାତା ଅଛନ୍ତି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ହକି ଇଣ୍ଡିଆ ଲିଗ୍ ପୁରୁଷ ବର୍ଗ ପ୍ରତିଯୋଗିତାରେ ସେମିଫାଇନାଲ ପର୍ଯ୍ୟାୟ ତାଲିକା ଚୂଡ଼ାନ୍ତ ହୋଇଛି। ସ୍ରାଚିରାହ ବେଙ୍ଗଲ ଟାଇଗର୍ସ, ହାଇଦ୍ରାବାଦ ତୋଫାନ୍ସ, ସୁର୍ମା ହକି କ୍ଲବ ଏବଂ ତାମିଲନାଡୁ ଡ୍ରାଗନ୍ସ ସେମିଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେମିଫାଇନାଲରେ ଆସନ୍ତାକାଲି ତାମିଲନାଡୁ ଡ୍ରାଗନ୍ସ ଓ ବେଙ୍ଗଲ ଟାଇଗର୍ସ ଏବଂ ସୁର୍ମା ହକି କ୍ଲବ ଓ ହାଇଦ୍ରାବାଦ ତୋଫାନ୍ସ ମଧ୍ୟରେ ଖେଳାଯିବ। ଗତକାଲିର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ୟୁପି ରୁଦ୍ରସ ବିଜୟୀ ହୋଇଛି। ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ୟୁପି ରୁଦ୍ରସ ସୁଟ୍ଆଉଟ୍ ଜରିଆରେ 3-2 ଗୋଲ୍ରେ ତାମିଲନାଡୁ ଡ୍ରାଗନ୍ସକୁ ପରାସ୍ତ କରିଥିଲା। ତେବେ ପଏଣ୍ଟ ଆଧାରରେ ତାମିଲନାଡୁ ସେମିଫାଇନାଲରେ ପହଞ୍ଚିଛି। ଅନ୍ୟ ଏକ ମ୍ୟାଚ୍ରେ ସୁର୍ମା ହକି କ୍ଲବ ବେଙ୍ଗଲ ଟାଇଗର୍ସକୁ ସୁଟ୍ଆଉଟ୍ ଜରିଆରେ 3-0 ଗୋଲ୍ରେ ପରାସ୍ତ କରି ସେମିଫାଇନାଲ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛି। ନେଦରଲ୍ୟାଣ୍ଡର ୱିସ୍କି ଆଣ୍ଡ ଜିଠାରେ ଚାଲିଥିବା ଟାଟା ଷ୍ଟିଲ୍ ଚେସ୍ ଟୁର୍ଣ୍ଣାମେଣ୍ଟ 2025ରେ ଭାରତର ଦୋମା ରାଜୁ ଗୋକେଶ ନିଜର ବିଜୟ ଅଭିଯାନ ଜାରି ରଖିଛନ୍ତି। ଗତକାଲି ରାତିରେ ଅନୁଷ୍ଠିତ ମାଷ୍ଟର୍ସ ବର୍ଗର 10ମ ପର୍ଯ୍ୟାୟ ମ୍ୟାଚ୍ରେ ଗୋକେଶ ଡଚ୍ ଗ୍ରାଣ୍ଡମାଷ୍ଟର ମ୍ୟାକ୍ସ ୱାନବ୍ରାଡାମ୍ଙ୍କୁ ପରାସ୍ତ କରିଛନ୍ତି। ବିଶ୍ୱର ସର୍ବକନିଷ୍ଠ ଚେସ୍ ଚାମ୍ପିୟନ୍ ଗୋକେଶ 9ମ ପର୍ଯ୍ୟାୟରେ ସ୍ପେନ୍ର ଲିଓନ୍ ଲୁକେ ମଣ୍ଡେଲଙ୍କାଙ୍କୁ ପରାସ୍ତ କରିଥିଲେ। ଇସ୍ରୋର 100ତମ ଉତ୍କ୍ଷେପଣ ଅବସରରେ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ। ସଂସଦର ବଜେଟ୍ ଅଧିବେଶନର ଅବ୍ୟବହିତ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ସରକାର। ତ୍ରିବେଣୀ ସଙ୍ଗମ ଦୁର୍ଘଟଣାର ନ୍ୟାୟିକ ତଦନ୍ତ ଲାଗି ଉତ୍ତରପ୍ରଦେଶ ସରକାରଙ୍କ ନିର୍ଦ୍ଦେଶ ଏବଂ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଉପରେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆଜି ଶହୀଦ ଦିବସ ଅବସରରେ ଉଦ୍ଘାଟିତ ହେବ ନୂଆଦିଲ୍ଲୀରେ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍‌ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।